ନମସ୍କାର, ମୁଁ ରୀନା ତ୍ରିପାଠୀ କହୁଛି। ଆମର ସାହିତ୍ୟ 4 ବର୍ଷ ହେଲାଣି ଡ୍ରେନ୍ ସଫା ହେଇନି। ଡ୍ରେନ୍ ନ ସଫା ହବା ଦ୍ଵାରା ଘର ଦ୍ଵାର ଚାରିଆଡେ ଗ୍ୟାସ ହଉଛି, ଅଳିଆ ସବୁ ଡ୍ରେନ୍ ଭିତରେ ଜମା ହେଇକି ରହୁଛି। ପାଖରେ ଥିବା ଟ୍ୟୁବୱେଲ ଗୋଟେ ଅଛି ଡ୍ରେନ୍ ପାଖରେ, ଯୋଉଥିପାଇଁ ଡ୍ରେନ୍ ପାଇଁ ସେ ଟ୍ୟୁବୱେଲ ପାଣିର ଆମେ ଠିକ ସେ ବ୍ୟବହାର କରିବି ପାରୁନୁ। ଦୟାକରିକି ଯଦି ଆପଣ ଟ୍ୟୁବୱେଲ ରିପେୟାର କରିବା ସହିତ ଯଦି ଡ୍ରେନ୍ ଉପରେ କଭର କରିକି ଅଳିଆ ସବୁ ବାହାର କରିକି ସବୁ ସଫା କରନ୍ତେ, ତାହେଲେ ଆମେ ସ୍ୱଚ୍ଛ ପାଣି ଟିକେ ପାଇପାରନ୍ତୁ।